ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ନୂଆଦିଲ୍ଲୀ ଗସ୍ତି ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିବେଶକ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟ ପୁଞ୍ଜିନିବେଶ କରିବାର ଲାଗି ପୁଞ୍ଜିପତିମାନଙ୍କୁ ନିୟୁତା ଦେବେ। ଏ ଅବସରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା। ପାରାଦୀପନ ନାପ୍ତା କ୍ରାକର ପ୍ରକଳ୍ପ, ଚଣ୍ଡିକୋଲ୍ଠାରେ ଅଶୋଧିତ ପ୍ରାକୃତିକ ତେଲ ଭଣ୍ଡାର ଆଉ ଗୋପାଳପୁରଠାରେ ଏଲ୍ଏନ୍ଜି ଟର୍ମିନାଲ୍ ସ୍ଥାପନ ଲାଗି ଆଇଓସିଏଲ୍ ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବୋଲି ଜଣାପଡ଼ିଛି। ଗସ୍ ସମିଆତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର କେତେଟା ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗଲାକାଲି ମୁଖ୍ୟମନ୍ତ୍ରୀ ଏସ୍ସିଏଲ୍ ଟେକ୍ କମ୍ପାନୀ ବୁଲିକରି ଦେଖିଲା ଉତରୁ ଆଲୋଚନା ପରେ କମ୍ପାନୀ ଓଡ଼ିଶାନ ତାର ଶାଖା ଖୋଲିବା ବୋଲି ନିଷ୍ପତ୍ତି ନେଇଛି। ଓଡ଼ିଆ ପକ୍ଷ 2025 ପାଳନର 8 ନମ୍ବର ଦିନେ ଆଜି ରକ୍ତଦାନ ଅଭିଯାନ ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବସରରେ ବାର୍ତ୍ତା ଦେଇକରି ରକ୍ତଦାନ କରବାରକେ ଲୋକଙ୍କୁ ଆହ୍ୱାନ ଦେଇଛନ୍। ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ କରିକରି ଜୀବନଦାନ କରବାର ଆଉ ରାଜ୍ୟ ରକ୍ତଦାନକେ ସଫଲ କରବାରକେ ସେ ଜୋର ଦେଇଛନ୍। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ରକ୍ତଦାନ ଶିବିରମାନ ଆୟୋଜନ କରାଯିବା। ରନ୍ଧା ଗ୍ୟାସ୍ର ଦାମ ସିଲିଣ୍ଡର ପିଛା 50 ଟଙ୍କା ବଢ଼ିଛି। ଆଜିଠାନୁ ସବୁ ଏଲ୍ପିଜି ସିଲିଣ୍ଡର ଲାଗି ବଢ଼ିଥିବାର ଦାମ ଲାଗୁ ହୋଇଛି। ଉଜ୍ଜଳା ହିତାଧିକାରୀମାନଙ୍କ ଲାଗି ବିଲ୍ ଏଲ୍ପିଜି ବଢ଼ିଥିବାର ଦାମ ଲାଗୁ ହେବା। ସେଆଡ଼େ ପେଟ୍ରୋଲ ଆଉ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା 2 ଟଙ୍କା ଲେଖା ବଢ଼ାଯାଇଛି। ଏଇଟା ବିଲ୍ ଆଜିଠାନୁ ଲାଗୁ ହେବା ବୋଲି କେନ୍ଦ୍ର ପେଟ୍ରୋଲିୟମ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍। ଦେଶର ଲୋକ ଛୋଟ ବେପାର ମୂଲ କରବାର ଲାଗି ସୁଯୋଗ ଦେବାରକେ ଆଉ ଅଣୁ ଉଦ୍ୟୋଗକେ ତହକାବାର ଲାଗି କେନ୍ଦ୍ର ସରକାର 10 ବଛର ଆଗନୁ ଆଜିର ଦିନେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମୂଲ କରିଥିଲେ। କେନ୍ସି ବି ଲୋକ ନିଜର ବ୍ୟବସାୟକେ ଆଗକେ ବଢ଼ାବାର ଲାଗି ଇ ଯୋଜନାଥି ଋଣ ସୁବିଧା ପାଉଛନ୍। ଇଥି ମୁଦ୍ରା କାର୍ଡ ବିଲ୍ ଜାରି କରାଯାଇଛି। ସରକାରୀ ସୂଚନା ଅନୁସାରେ ଗଲା 10 ବଛର ଥି ଯୋଜନା ଜରିଆ ଦେଶର 52 କୋଟି ଲୋକ ଆଉ ଉଦ୍ୟୋଗମାନଙ୍କୁ 32,61,000 କୋଟି ଟଙ୍କାର ଋଣ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଥି ଋଣ ନେଉଥିବା ଲୋକର ଭିତରେ ଆର୍ଥିକ ଦୃଷ୍ଟିନୁ ଦୁର୍ବଳ ବର୍ଗର ଉଦ୍ୟମୀ ଅଛନ୍। ହେଲେ ଯୋଜନାଥି ସବୁଠାରୁ ଜହ ହିତାଧିକାରୀ ମହିଳାମାନ ବୋଲି ଜଣାପଡ଼ିଛି। 70% ଅତକା ଖାତା ମହିଳାମାନଙ୍କର ନାଁଥି ରହିଛି। ଇନୁ ଜନି ଦେଇଯାଇପାରେ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଥି ଛୋଟ ବ୍ୟବସାୟ ମୂଲ କରବାର ଲାଗି 20,00,000 ଟଙ୍କା ତକ ଋଣ ଦିଆଯାଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ 7 ନମ୍ବର ପୋଷଣ ପକ୍ଷ ଆଷ୍ଠାନ ମୂଲ ହେଉଛି। ଏ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରିଆ ଦେଶେ ପୋଷଣ ବାବଦେ ଲୋକ ସଚେତନ କରାଯିବା। ଆଜି ଅରୁଣାଚଳ ପ୍ରଦେଶରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ପୋଷଣ ପକ୍ଷର ଶୁଭାରମ୍ଭ କରିବେ। ରାଜ୍ୟ ପାଇଲଟ ପ୍ରୋଜେକ୍ଟ ଭାବେ କୃତ୍ରିମ ବୁଦ୍ଧିମତା ଏଆଇ ଆଧାରିତ ଛୁଆମାନଙ୍କର ଓଜନ ଆଉ ଉଚ୍ଚତା ମାପର ବ୍ୟବସ୍ଥା ମୂଲ କରାଯାଇଛି। ଇତାର ଜରିଆ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଛୁଆମାନଙ୍କର ଉଚ୍ଚତା ଆଉ ଓଜନକେ ବରାବର ନଜର ରଖାଯିବା। ଏ ନୂଆ ବ୍ୟବସ୍ଥା ଲାଗୁ କରବାର୍ଥି ଓଡ଼ିଶା ଦେଶେ ପହେଲା ରାଜ୍ୟ ଏ ବୋଲି ଗଲାକାଲି ଭୁବନେଶ୍ୱର ଆଇସିଏମ୍ଆର୍ ଅଡିଟୋରିୟମ୍ନ ଉଦ୍ଘାଟିତ ହୋଇଥିବାର ଏ ବାବଦ 5 ଦିନିଆ କର୍ମଶାଳାଥି ସୂଚନା ଦିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଲାକାଲି ଓଡ଼ିଶା ବିଧି ଆୟୋଗ କାର୍ଯ୍ୟାଳୟ ଭୁବନେଶ୍ୱର ତୋଷାଳୀ ଭବନଠାରେ ଉଦ୍ଘାଟନ କରିଛନ୍। ଏହି କାର୍ଯ୍ୟାଳୟ ରାଜ୍ୟ ପ୍ରଚଳିତ ଆଇନ ବ୍ୟବସ୍ଥାର ତର୍ଜମା ପରିବର୍ତ୍ତନ ଆର୍ ସଂଶୋଧନ କରବାର ଦିଗେ ସରକାରଙ୍କୁ ପରାମର୍ଶ ଦେବାରକେ ରାଜ୍ୟ ସରକାର ଓଡ଼ିଶା ବିଧି ଆୟୋଗ ଗଠନ କରିଛନ୍। ଏସବୁ ଦିଗେ ବିଧି ଆୟୋଗ କାର୍ଯ୍ୟାଳୟ ବଡ଼ଟେ ଭୂମିକା ନେବା ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। କାର୍ଯ୍ୟକ୍ରମଟି ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହିତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ବ୍ଲକ ଦେଉଲପଦଠାରେ 33-11 KV ପାୱାର ସବ୍ଷ୍ଟେସନର ଲୋକାର୍ପଣ କରିଛନ୍। ଇ ପାୱାର ଷ୍ଟେସନ ଜରିଆ 4 KV ଫିଟର ନାରାୟଣପୁର ଦେଉଲପଦର ପାଇକବାହାଲ ଆଉ ଲଛିପୁର ଫିଡର ଅନ୍ତର୍ଗତ 19 ଗାଁର 4,000 ଅତକା ଉପଭୋକ୍ତା ବିଦ୍ୟୁତ୍ ସେବା ପାଇପାରିବେ। ଇ ପାୱାର ଷ୍ଟେସନ ଜରିଆ ଇଲାକାର 550 ଚାଷୀ ଉପଭୋକ୍ତା ଲାଭ ପାଇବେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ଖଡ଼ିଆଲ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀଠାରେ ରାଜସ୍ୱ ସଂଗ୍ରହକେ ନେଇକରି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଭୀମସେନ ସବରଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ଜିଲ୍ଲାନ ଧାରି ସମିଆ ଭିତରେ ରାଜସ୍ୱ ଆଦାୟ କରବାର ବାବଦେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା 74 ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଯୋଜନାତି ଅଯୋଧ୍ୟା ବାରଣାସୀ ଯାତ୍ରା କରିଛନ୍। ତୀର୍ଥଯାତ୍ରୀମାନଙ୍କୁ ନେଇକରି ଯାଇଥିବା ବସ୍କେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘନଶ୍ୟାମ ମୁଣ୍ଡ ଶୁଭାରମ୍ଭ କରିଥିଲେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।